ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ମହାକାଶ କ୍ଷେତ୍ରର ସଂସ୍କାର ଜରିଆରେ ଦେଶର ଯୁବବର୍ଗ ଉପକୃତ ହୋଇଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ଗଲା 23 ତାରିଖ ଦିନ ଦେଶବାସୀ ପହିଲା ମହାକାଶ ଦିବସ ପାଳନ କରିଥିଲେ। ଚନ୍ଦ୍ରର ଦକ୍ଷିଣ ମେରୁନ ଚନ୍ଦ୍ରଯାନ 3ର ସଫଳ ଅବତରଣତୁରୁ ଭାରତ ପୃଥିବୀନ ଇ ସଫଳତା ହାସଲ କରବାର୍ଥି ପହିଲା ରାଷ୍ଟ୍ର ହେବାର ମାନ୍ୟତା ପାଇଛେ। ମହାକାଶ ଇକୋସିଷ୍ଟମ ଅଏତକା ଗତିଶୀଲ ହୋଇଛେ ବୋଲି ସେ କହିଛନ୍। ହର୍ ଘର ତ୍ରିରଙ୍ଗା ଅଭିଯାନ ବାବଦେ ପ୍ରଧାନମନ୍ତ୍ରୀ କହିଛନ୍ ଯେ ଏହି ଅଭିଯାନଟି ଦେଶର ଭିନ୍ ଭିନ୍ ପ୍ରାନ୍ତର ଲୋକେ ବହୁତ ସଂଖ୍ୟାଦି ସାମିଲ ହୋଇକରି ଏତାକେ ଗୋଟିଏ ସାମାଜିକ ପରବଟି ପରିଣତ କରିଥିଲେ। ଏହାଦେ ବର୍ଷା ପାଏନ୍ ସାଇତିବାର ଆଉ ଏକ ପେଡ୍ ମା କେ ନାମ ଅଭିଯାନଟି ଅଏତକାନୁ ଅଏତକା ସାମିଲ ହେବାର୍କେ ଦେଶର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍। ମିଶନ ଶକ୍ତି ଦେଶର ମହିଳାମାନଙ୍କୁ ଆତ୍ମନିର୍ଭର ଆଉ ସଶକ୍ତ କରବାର ସ୍ୱପ୍ନର ବାର୍ତ୍ତାବହ ହୋଇଛେ। ଦେଶର ସାମାଜିକ ଆଉ ଅର୍ଥନୈତିକ ଢାଞ୍ଚାଥି ନାରୀ ଶକ୍ତିର ଭୂମିକାକେ ସ୍ୱୀକୃତି ଦେବାର ଲକ୍ଷ୍ୟଥି ପ୍ରଧାନମନ୍ତ୍ରୀଙ୍କର ମହତ୍ୱାକାଂକ୍ଷୀ ଲକ୍ଷ୍ୟପତି ଦିଦି ଯୋଜନାର ଶୁଭାରମ୍ଭ ହୋଇଛେ। ପ୍ରଧାନମନ୍ତ୍ରୀ ଗଲାକାଲି ମହାରାଷ୍ଟ୍ରର ଜଲଗାଓଁଠାରେ 11 ଲକ୍ଷ ନୂଆ ଲକ୍ଷ୍ୟପତି ଦିଦିଙ୍କୁ ପ୍ରମାଣପତ୍ର ଦେବାର ସେତେ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାର ପ୍ରତି ବ୍ଲକ ନ ହୋଇଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମଟି 1 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଛି। 2024-25 ଆର୍ଥିକ ବର୍ଷରେ 16 ଲକ୍ଷ ଲକ୍ଷ୍ୟପତି ଦିଦି ଗଢ଼ିବା ଲକ୍ଷ୍ୟ ଧାରିଯାଇଛି। ଉଦ୍ୟୋଗିତା ଦକ୍ଷତା ବଢ଼ାବାର ଆଉ ଦରକାରୀ ସମ୍ବଳର ବ୍ୟବସ୍ଥାକେ ତହଙ୍କାବାର ଲାଗି ଗାଁ ଗହଳର ମହିଳାମାନଙ୍କୁ ଲୁକାଇ ଦକ୍ଷତାକେ ଲୋକଲୋଚନକେ ଆଣବାରଟା ଭିଲ୍ ଇ ଯୋଜନାର ଲକ୍ଷ୍ୟ। ଭୁବନେଶ୍ୱର 5 ନମ୍ଘର ୟୁନିଟ୍ ନଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନ ଆଜି ଜନ୍ମାଷ୍ଟମୀ ଛୁଟି ଲାଗି ଜନଶୁଣାଣି ବନ୍ଦ ରହିବା ଏ ବାବଦେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଭିନ୍ ଭିନ୍ ସରକାରୀ ଯୋଜନାର କାର୍ଯ୍ୟକାରିତା ଆଉ ତାର ଅନୁଧ୍ୟାନ ଲାଗି ସଚିବମାନଙ୍କୁ ଜିଲ୍ଲା ଗସ୍ତି ଯିବାର ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍। ସରକାରୀ କାର୍ଯ୍ୟକ୍ରମର ପରିଚାଳନା ଆଉ ବ୍ୟବସ୍ଥାତି ପାରଦର୍ଶିତା ଆଣବାର ଲାଗି ନୂଆ ବୈଷୟିକ ଜ୍ଞାନକୌଶଳ ଲାଗୁ କରିବା ଲାଗି ଭିଲ୍ ସେ ପରାମର୍ଶ ଦେଇଛନ୍। ସଚିବମାନେ କମ୍ସେ କମ୍ 2 ଦିନ ଜିଲ୍ଲା ଗସ୍ତି ଯାଇକରି ସରକାରୀ ଯୋଜନାର ତଥ୍ୟ ଅନୁଧ୍ୟାନ କଲେ ଉପଯୁକ୍ତ ନିଷ୍ପଭି ନେବାର୍ଥି ସାହସ କରବା। ଏତାର ସହିତ ସାଧାରଣ ଲୋକଙ୍କୁ ସରକାରୀ ସେବା ଠିକ୍ କରି ମିଳୁଛି କି ନାହିଁ ସେ ବାବଦେ ପଚରାଇକରି ବୁଝିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍। ହାତୀମାନଙ୍କର ସୁରକ୍ଷା ଲାଗି ପେଟ୍ରୋଲିଂ ଜୋରଦାର କରବାର୍କେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପିସିସିଏଫ୍ ସୁଶାନ୍ତ ନନ୍ଦ ସବୁ ସ୍କ୍ୱାଡ୍କେ ନିର୍ଦ୍ଦେଶ ଦେଇଛନ୍। ସ୍କ୍ୱାଡ୍ମାନଙ୍କର ମାସିକିଆ ରିପୋର୍ଟ ଦାଖଲ କରିବା ଲାଗି ଫିଲ୍ ସେ ଡିଏଫ୍ଓମାନଙ୍କୁ କହିବାର ସହିତ ସ୍କ୍ୱାଡ୍କେ ଅଏତକା ସକ୍ରିୟ କରିବା ଲାଗି ସବୁ ଆଞ୍ଚଳିକ ସିସିଏଫ୍ମାନଙ୍କୁ ଚିଠି ଲେଖାଇଛେ। ଗଲା ଆର୍ଥିକ ବର୍ଷର ଆରମ୍ଭରୁ ଏହାଦେ ତକ 40 ଅଏତକା ହାତୀଙ୍କର ମୃତ୍ୟୁ ହୋଇଛେ। ବନାଞ୍ଚଲ ଆଉ ବନଖଣ୍ଡମାନଙ୍କେ ଥିବା ସ୍କ୍ୱାଡ୍ମାନଙ୍କୁ ଠିକ୍ନା ଜାଗାଥି ମୁତୟନ କରିବା ଲାଗି ଫିଲ୍ ଚିଠିଟି ନିର୍ଦ୍ଦେଶ ଦିଆଯାଇଛେ। ହେନ୍ତା ଆଉଟ୍ସୋର୍ସିଂ ଜରିଆ କାମ କରୁଥିବା ସୁରକ୍ଷାକର୍ମୀମାନଙ୍କୁ ଠିକ୍ କାମ କରୁଥିଲେ କାର୍ଯ୍ୟନୁ ନିବୃତ୍ତ ନାଇଁ କରବାର ଲାଗି ଫିଲ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ତରଫ ଆଞ୍ଚଳିକ ସିସିଏଫ୍ମାନଙ୍କୁ ଚିଠିଟି କୁହାଯାଇଛେ। ଆଜି ପବିତ୍ର ଜନ୍ମାଷ୍ଟମୀ। ପୁରାଣ ଶାସ୍ତ୍ର ଅନୁସାରେ ଭୂଦୋ ମାସର ଅନ୍ଧାର ପଖର ଅଷ୍ଟମୀ ତିଥିନ ଭଗବାନ ଶ୍ରୀକୃଷ୍ଣ ପୃଥିବୀନ ଜନ୍ମ ହୋଇଥିଲେ। ଶ୍ରୀକୃଷ୍ଣଙ୍କର ପବିତ୍ର ଜନ୍ମ ଉତ୍ସବ ସାରା ଦେଶ ପାଳିତ ହେଉଛେ। ପୁରୀ ଶ୍ରୀମନ୍ଦିର ସହିତ ରାଜ୍ୟର ସବୁ ଶ୍ରୀକୃଷ୍ଣ ମନ୍ଦିରମାନଙ୍କେ ପୂଜାର୍ଚ୍ଚନା କରାଯାଉଛେ। ଭକ୍ତମାନେ ଆଜି ଉପାସ କରି ଜନ୍ମାଷ୍ଟମୀ ପାଳନ କରୁଛନ୍। ପୁରୀ ଶ୍ରୀମନ୍ଦିର ଜନ୍ମାଷ୍ଟମୀ ଲାଗି ଜବର ତୟାରୀ ହୋଇଛେ। ଗଲାକାଲି ସଞ୍ଜବେଳେ ଆଲତି ସମେତ ଶ୍ରୀଜୀଉଙ୍କୁ 6 ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟାଧୂପ ଉତ୍ତରୁ ମହାପ୍ରଭୁଙ୍କର ପାଶେ ଜେଉଡ଼ ଭୋଗ ଲାଗି କରାଯାଇଥିଲା। ମୁଦିରସ୍ଥ ସେବାୟତମାନେ ମହାପ୍ରଭୁଙ୍କର ଶ୍ରୀ ଅଙ୍ଗଥି ପ୍ରସାଦ ଲାଗି କରିଥିଲେ। ଇତାର ଉତ୍ତରୁ ପୂଜାପଣ୍ଡା ସାମନ୍ତ ପଞ୍ଚୋପାର୍ଥଦି ପୂଜା କରିଥିଲେ। ତିନି ବାଡ଼ନ ବନ୍ଦାପନା ଉତ୍ତରୁ ମହାପ୍ରଭୁଙ୍କର ବାଡ଼ଥି ଅଏତକା ଗୋଟେ ବନ୍ଦାପନା କରାଯାଇଥିଲା। ଆଜି ଶ୍ରୀମନ୍ଦିର ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣ ଜନ୍ମବିଧି ଅନୁଷ୍ଠିତ ହେବା। ବ୍ରହ୍ମପୁରଠାରେ ଥିବା ଡ୍ରାଇଭିଂ ପ୍ରଶିକ୍ଷଣ ଆଉ ଗବେଷଣା ସଂସ୍ଥାନର ପହିଲା ବାର୍ଷିକ ଉତ୍ସବ ହୋଇଯାଇଛି। ଏଥି ମୁଖିଆ କୁନା ଭାବେ ଯୋଗ ଦେଇକରି ବାଣିଜ୍ୟ ଆଉ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଦୁର୍ଘଟଣାକେ କମାବାର ଲାଗି ବିଭାଗର କାର୍ଯ୍ୟକ୍ରମ ଆଉ ସୁବାହକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାବଦେ ସୂଚନା ଦେଇଥିଲେ। ଏହାଦେ ତକ 5,000 ନୂଆ ଡ୍ରାଇଭର ଆର୍ ଏହାଦେ 22,000 ଡ୍ରାଇଭର ବଣାଇ ଛତିଆ କେନ୍ଦୁଝର ଆର୍ ବ୍ରହ୍ମପୁରର ପାଲୁରଠାରେ ପ୍ରଶିକ୍ଷଣ ପୂରା କରିଛନ୍। ଏମାନଙ୍କର ଭିତରୁ ବହୁଜନ ଖାଲି ଦେଶ ନୁହେଁ ବିଦେଶ ନ ଭିଲ୍ ନିଯୁକ୍ତି ହାସଲ କରିଛନ୍ ବୋଲି ବାଣିଜ୍ୟ ଆଉ ପରିବହନ ମନ୍ତ୍ରୀ କହିଥିଲେ। ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ଠାରେ ହୋଇଥିବା 7 ନମ୍ଘର ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟଟି ନୂଆପଡ଼ା ଏନ୍ଏସ୍ସି ଦଳ ଚାମ୍ପିୟନ୍ ହୋଇଛନ୍। ଗଲାକାଲି ଫାଇନାଲ୍ ଖେଳିଥି ନୂଆପଡ଼ା ଟିମ୍ 1-0 ଗୋଲ୍ଥି ବୋଡେନ୍ ଏକାଦଶକେ ହରିଥିଲେ। ଉତ୍ତର ବଙ୍ଗୋପସାଗରନ ବନିଥିବା ଘୂର୍ଣ୍ଣିବଲୟ ଆଜି ଲଘୁଚାପର ରୂପ ନେବା ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। ଘୂର୍ଣ୍ଣିବଲୟର ବଲେ ରାଜ୍ୟର ବଡ଼ଭାଗି ଜିଲ୍ଲାନ ବର୍ଷା ଜାରି ରହିଛି। ସମ୍ଭଲପୁର ସୁନ୍ଦରଗଡ଼ ଦେବଗଡ଼ ଝାରସୁଗୁଡ଼ା ଅନୁଗୁଳ କେନ୍ଦୁଝର ଢେଙ୍କାନାଳ ଆର୍ ମୟୂରଭଞ୍ଜ ଜିଲ୍ଲାର କେତେଟା ଜାଗାନ ଆଜି ଜବର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।